ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ସଂସଦର ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦୀର୍ଘ 60 ବର୍ଷ ପରେ କୌଣସି ସରକାର କ୍ରମାଗତ ତୃତୀୟ ଥର କ୍ଷମତାକୁ ଆସିବା ସହ ତୃତୀୟ ପାଳିର ପ୍ରଥମ ବଜେଟ୍ ଉପସ୍ଥାପନ କରିବା ଗର୍ବର ବିଷୟ। ଶ୍ରୀମତୀ ସୀତାରମଣ ଆଜି ପୂର୍ବାହ୍ନ 11:00 ସପ୍ତମ ବଜେଟ୍ ଅଭିଭାଷଣ ପ୍ରଦାନ କରିବେ। ସୂଚନାଯୋଗ୍ୟ, ଚଳିତ ମୌସୁମୀ ଅଧିବେଶନରେ ମୋଟ 19 କାର୍ଯ୍ୟଦିବସ ରହିଥିବାବେଳେ ଏହା ଆସନ୍ତା ମାସ 12 ପର୍ଯ୍ୟନ୍ତ ଚାଲିବ। ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ଗତକାଲି ସଂସଦରେ 2023-24 ଆର୍ଥିକ ବର୍ଷ ପାଇଁ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏଥିରେ ଚଳିତ ଆର୍ଥିକ ବର୍ଷରେ ଦେଶର ସକଳ ଘରୋଇ ଉତ୍ପାଦ ଜିଡିପି 6.5-7% ମଧ୍ୟରେ ରହିବ ବୋଲି ଆକଳନ କରାଯାଇଛି। ପୂର୍ବ ଆର୍ଥିକ ବର୍ଷରେ ଅଭିବୃଦ୍ଧି ଆକଳନ 8.2% ରହିଥିଲା। ତେବେ ବିଭିନ୍ନ ବୈଷୟିକ ଆହ୍ୱାନ ଦେଶର ରପ୍ତାନୀକୁ ପ୍ରଭାବିତ କରିବାର ସମ୍ଭାବନା ଥିବାରୁ 2024-25 ଅଭିବୃଦ୍ଧି ହ୍ରାସ ପାଇବ ବୋଲି ରିପୋର୍ଟରେ କୁହାଯାଇଛି। ରିପୋର୍ଟ ଅନୁସାରେ ଗତ 6 ବର୍ଷ ମଧ୍ୟରେ ଶ୍ରମିକ ବଜାର ସୂଚକାଙ୍କରେ ଉନ୍ନତି ଦେଖାଦେଇଛି। ଯୁବବର୍ଗଙ୍କ ମଧ୍ୟରେ 2017-18 ଆର୍ଥିକ ବର୍ଷରେ 17.8% ବେକାରୀ ସମସ୍ୟା ଥିବାବେଳେ 2022-23 ଆର୍ଥିକ ବର୍ଷରେ ଏହା 10% ହ୍ରାସ ପାଇଛି। ତଥ୍ୟ ଅନୁସାରେ ଗତ 6 ବର୍ଷ ମଧ୍ୟରେ ମହିଳା ଶ୍ରମଶକ୍ତି ଭାଗିଦାରିତା ହାର ମଧ୍ୟ ବୃଦ୍ଧି ପାଇଛି। ଯୁବବର୍ଗଙ୍କୁ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ଦେବାକୁ ହେଲେ ଅଣକୃଷି କ୍ଷେତ୍ରରେ 2030 ପର୍ଯ୍ୟନ୍ତ ବାର୍ଷିକ 7.85 ନିୟୁତ ନିଯୁକ୍ତି ସୃଷ୍ଟି କରିବା ଆବଶ୍ୟକ ବୋଲି ରିପୋର୍ଟରେ କୁହାଯାଇଛି। ରାଜ୍ୟରେ ଶାସକ ଦଳ ବିଜେପି ବିଧାନସଭା ମୁଖ୍ୟ ସଚେତକ ଭାବେ ବୌଦ୍ଧ ବିଧାୟକ ସରୋଜ କୁମାର ଦାସଙ୍କୁ ନିଯୁକ୍ତି ପ୍ରଦାନ କରିଛି। ସେହିପରି ରେମୁଣାର ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ଉପମୁଖ୍ୟ ସଚେତକ ଭାବେ ନିଯୁକ୍ତି କରାଯାଇଛି। ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଗତକାଲି ସନ୍ଧ୍ୟାରେ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ସାଧାରଣ ସ୍ୱାସ୍ଥ୍ୟସେବା ଅଧୀନରେ କାର୍ଯ୍ୟ କରୁଥିବା 1022 ଜଣ ନର୍ସିଂ ଅଫିସରଙ୍କ ଚାକିରି ନିୟମିତ କରିବା ପ୍ରସ୍ତାବକୁ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ସିଡିଏମ୍, ପିଏଚ୍ଓ ତଥା ମେଡିକାଲ କଲେଜ ଅଧୀନରେ ସାଧାରଣ ସ୍ୱାସ୍ଥ୍ୟସେବା ବର୍ଗରେ କାର୍ଯ୍ୟରତ ନର୍ସିଂ ଅଫିସରଙ୍କ ନିଯୁକ୍ତିକୁ ନିୟମିତ କରାଯାଇଛି। ସୂଚନା ଅନୁସାରେ 2013 ପୂର୍ବରୁ ଠିକାରେ ନିଯୁକ୍ତି ପାଇଥିବା ନର୍ସିଂ ଅଫିସର ଏବଂ ପାରାମେଡିକାଲ କର୍ମଚାରୀଙ୍କ ନିଯୁକ୍ତିକୁ ସ୍ଥାୟୀ କରାଯାଇଛି। ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ବିଜେଡି ସାଂସଦ ଶୁଭାଶିଷ ଖୁଣ୍ଟିଆ ସ୍ଥାନ ପାଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ ଏନେଇ ସୂଚନା ପ୍ରଦାନ କରିଛନ୍ତି। ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ ପୁନର୍ଗଠନ କରାଯାଇଥିବାବେଳେ ଏଥିରେ ଶ୍ରୀ ଖୁଣ୍ଟିଆଙ୍କ ସମେତ ଅନ୍ୟ ସାଂସଦମାନଙ୍କୁ ସ୍ଥାନ ମିଳିଛି। ଭାରତୀୟ ବାୟୁସେନା ସମ୍ଭଲପୁରସ୍ଥିତ ହୀରାକୁଦରେ ଏକ ମଧ୍ୟମ ଶକ୍ତିସମ୍ପନ୍ନ ରାଡାର ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେଇଛି। ଏଥିପାଇଁ ବାୟୁସେନାର ଅନୁରୋଧ କ୍ରମେ ସରକାର ଗୋଡ଼ପାଲି ମୌଜାରେ ଜମି ଚିହ୍ନଟ କରିଛନ୍ତି। ଏହି ରାଡାର ସ୍ଥାପନ ହେବା ଦ୍ୱାରା ବିଭିନ୍ନ ପ୍ରକାରର ବିମାନ, ଡ୍ରୋନ୍, ଯୁଦ୍ଧାସ୍ତ ଆଦି ଗତିବିଧି ଉପରେ ବାୟୁସେନା ନଜର ରଖିପାରିବ ବୋଲି ଜଣାପଡ଼ିଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନିଶା ନିବାରଣ କେନ୍ଦ୍ରଗୁଡ଼ିକର ପରିଚାଳନା ପାଇଁ ଭୁବନେଶ୍ୱରର କ୍ୟାପିଟାଲ ହସ୍କିଟାଲ ପରିସରରେ ଦିନିକିଆ କର୍ମଶାଳା ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏ ଅବସରରେ ଯୋଗଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି, ଚଳିତ ବର୍ଷ ରାଜ୍ୟରେ ଆଉ 5 ନିଶା ନିବାରଣ କେନ୍ଦ୍ର ଖୋଲିବାର ଯୋଜନା ରହିଛି। କାର୍ଯ୍ୟକ୍ରମରେ କେନ୍ଦ୍ରଗୁଡ଼ିକର ସୁପରିଚାଳନା, ନିଶା ନିବାରଣ ପ୍ରକ୍ରିୟା, ଗୋଷ୍ଠୀ ସହଭାଗିତା ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆସନ୍ତା 27 କୌଶଳ ରଥ ପରିଭ୍ରମଣ କରିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏହି ରଥରେ ଅଭିଜ୍ଞ ପ୍ରଶିକ୍ଷକଙ୍କ ଦ୍ୱାରା ବିଭିନ୍ନ ପ୍ରକାରର କୌଶଳୀ, ଉଚ୍ଚ ଦକ୍ଷତା ପ୍ରଶିକ୍ଷଣ ଓ ବିଭିନ୍ନ ଯନ୍ତ୍ରପାତି ପ୍ରଦର୍ଶନ କରିବା ସହ ବିଭିନ୍ନ ସରକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯିବ। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଗତକାଲିଠାରୁ କଟକର ରେଭେନ୍ସା ଗ୍ରାଉଣ୍ଡ 1ରେ ଆନ୍ତଃଜିଲ୍ଲା ମହିଳା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ଭୁବନେଶ୍ୱର ଝାରସୁଗୁଡ଼ାକୁ 78 ରନ୍ରେ ପରାସ୍ତ କରିଛି। ସେହିଭଳି ବିଡ଼ାନାସୀ ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚ୍ରେ କଟକ ସୁନ୍ଦରଗଡ଼ ଦଳକୁ 10 ପରାସ୍ତ କରିଛି। ପାଣିପାଗ, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବର୍ତ୍ତମାନ ମଧ୍ୟପ୍ରଦେଶ ଉପରେ ରହି ଏକ ଟ୍ରପ୍ ଲାଇନ୍ ଓଡ଼ିଶା ପର୍ଯ୍ୟନ୍ତ ବ୍ୟାପିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ ବରଗଡ଼, ବୌଦ୍ଧ, ସୋନପୁର, ସମ୍ଭଲପୁର ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି 10 ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ଏହାକୁ ଦୃଷ୍ଟିରେ ରଖି ଏହିସବୁ ଜିଲ୍ଲାଗୁଡ଼ିକ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32। ନମସ୍କାର।